ଓମ୍ ଶାନ୍ତି। 15/5/2025 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ନିଜର ସ୍ୱଭାବକୁ ବାବାଙ୍କ ସ୍ୱଭାବ ଭଳି ସରଳ କରିଦିଅ। ତୁମ ଭିତରେ କୌଣସି ଅହଙ୍କାର ରହିବା ଉଚିତ ନୁହେଁ। ତୁମର ଜ୍ଞାନଯୁକ୍ତ ବୁଦ୍ଧି ହେଉ, କିନ୍ତୁ ସେଥିରେ ଅଭିମାନ ନ ଥାଉ। ପ୍ରଶ୍ନ। ସେବା କରୁଥିଲେ ମଧ୍ୟ କେତେକ ସନ୍ତାନ ଛୋଟ ପିଲାଙ୍କଠାରୁ ମଧ୍ୟ ନିର୍ବୋଧ ଅଟନ୍ତି, କିପରି? ଉତ୍ତର। କେତେକ ସନ୍ତାନ ସେବା କରି ଚାଲିଛନ୍ତି, ଅନ୍ୟକୁ ଜ୍ଞାନ ଶୁଣାଇ ଚାଲିଛନ୍ତି, କିନ୍ତୁ ନିଜେ ବାବାଙ୍କୁ ମନେ ପକାଉ ନାହାନ୍ତି। କହୁଛନ୍ତି, ବାବା, ଆପଣଙ୍କ ସ୍ମୃତି ଭୁଲି ହୋଇଯାଉଛି। ତେଣୁ ବାବା ସେମାନଙ୍କୁ ଛୋଟ ପିଲାଙ୍କଠାରୁ ବି ନିର୍ବୋଧ ବୋଲି କହୁଛନ୍ତି, କାରଣ ପିଲାମାନେ କେବେ ନିଜର ପିତାଙ୍କୁ ଭୁଲନ୍ତି ନାହିଁ। ତୁମର ଯେଉଁ ବାବା ରାଜକୁମାର ରାଜକୁମାରୀ କରୁଛନ୍ତି, ତାଙ୍କୁ ତୁମେ କାହିଁକି ଭୁଲି ଯାଉଛ? ଯଦି ଭୁଲିଯିବ, ତେବେ ସମ୍ପତ୍ତି କିପରି ମିଳିବ? ତୁମକୁ ହାତ ଦ୍ୱାରା କାମ କରି ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ। ଓମ୍ ଶାନ୍ତି। ଏହି ପାଠପଢ଼ାର ଲକ୍ଷ୍ୟ ତ ତୁମ ସନ୍ତାନମାନଙ୍କ ସମ୍ମୁଖରେ ରହିଛି। ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ବାବା ସାଧାରଣ ଶରୀରରେ ଅଛନ୍ତି, ତାହା ମଧ୍ୟ ଏକ ବୃଦ୍ଧ ଶରୀରରେ। ସେଠାରେ ଅର୍ଥାତ୍ ସତ୍ୟଯୁଗରେ ବୃଦ୍ଧ ଅବସ୍ଥା ଆସିଲେ ମଧ୍ୟ ଖୁସି ରହିଥାଏ ଯେ ମୁଁ ଯାଇ ପୁଣି ଛୋଟ ପିଲା ହେବି। ତେବେ ଇଏ ମଧ୍ୟ ଜାଣିଛନ୍ତି, ୟାଙ୍କୁ ମାନେ ବ୍ରହ୍ମା ବାବାଙ୍କୁ ମଧ୍ୟ ଏହି ଖୁସି ରହୁଛି ଯେ ମୁଁ ସେଠାରେ ଯାଇ ଏହିପରି ମାନେ ଶ୍ରୀକୃଷ୍ଣ ହେବି। ଛୋଟ ପିଲାଙ୍କ ସଦୃଶ ଚାଲିଚଳନ ହୋଇଯାଉଛି, ଛୋଟ ପିଲାଙ୍କ ସଦୃଶ ସରଳ ରହୁଛନ୍ତି, ଗର୍ବ ଅହଙ୍କାର କିଛି ନାହିଁ, ବୁଦ୍ଧି ଜ୍ଞାନଯୁକ୍ତ ରହିଛି। ଯେପରି ସ୍ୱଭାବ ଏହାଙ୍କର ଅଛି, ସେହିପରି ତୁମମାନଙ୍କର ମଧ୍ୟ ରହିବା ଉଚିତ। ବାବା ଆମକୁ ରାଜଯୋଗର ପାଠ ପଢ଼ାଇବାକୁ ଆସିଛନ୍ତି, ଯେଉଁ ପାଠପଢ଼ା ଦ୍ୱାରା ଆମେ ଏହିପରି ହେବୁ। ତେଣୁ ତୁମମାନଙ୍କ ଭିତରେ ଏହି ଖୁସି ରହିବା ଦରକାର ଯେ ଆମେ ଏହି ଶରୀରକୁ ତ୍ୟାଗ କରି ଯାଇ ପୁଣି ଏହିପରି ହେବୁ। ସେଥିପାଇଁ ରାଜଯୋଗ ଶିଖୁଛୁ। ଛୋଟ ପିଲା ଅଥବା ବଡ଼, ସମସ୍ତେ ଶରୀର ଛାଡ଼ିବେ, ସମସ୍ତଙ୍କ ପାଇଁ ପାଠପଢ଼ା ଗୋଟିଏ। ଇଏ ମଧ୍ୟ କହୁଛନ୍ତି, ମୁଁ ରାଜଯୋଗ ଶିଖୁଛି, ପୁଣି ମୁଁ ଯାଇ ରାଜକୁମାର ହେବି। ତୁମେମାନେ ମଧ୍ୟ କହୁଛ, ଆମେ ରାଜକୁମାର କୁମାରୀ ହେବୁ। ରାଜକୁମାର କୁମାରୀ ହେବା ପାଇଁ ତୁମେମାନେ ଏବେ ପାଠ ପଢୁଛ, ତେବେ ଅନ୍ତିମ ସ୍ଥିତି ଅନୁସାରେ ତୁମମାନଙ୍କର ଗତି ହୋଇଯିବ। ଏବେ ବୁଦ୍ଧିରେ ଏହି ନିଶ୍ଚୟ ଅଛି ଯେ ଆମେ ଭିକାରୀରୁ ରାଜକୁମାର ହେବୁ। ଏହି ଭିକାରୀ ଦୁନିଆ ହିଁ ସମାପ୍ତ ହୋଇଯିବ, ତେଣୁ ପିଲାମାନଙ୍କର ବହୁତ ଖୁସି ରହିବା ଉଚିତ। ବାବା ପିଲାମାନଙ୍କୁ ମଧ୍ୟ ନିଜ ସମାନ କରୁଛନ୍ତି। ଶ୍ରୀ ବାବା କହୁଛନ୍ତି, ମୋତେ ତ ରାଜକୁମାର ରାଜକୁମାରୀ ହେବାର ନାହିଁ। ବ୍ରହ୍ମା ବାବା କହୁଛନ୍ତି, ମୋତେ ତ ହେବାର ଅଛି ନା, ଏହିପରି ରାଜକୁମାର ହେବା ପାଇଁ ମୁଁ ପାଠ ପଢୁଛି, ଏହା ରାଜଯୋଗ ଅଟେ ନା। ପିଲାମାନେ ମଧ୍ୟ କହୁଛନ୍ତି, ଆମେ ରାଜକୁମାର ରାଜକୁମାରୀ ହେବୁ। ବାବା କହୁଛନ୍ତି, ତୁମେମାନେ ବିଲକୁଲ ଠିକ କଥା କହୁଛ, ତୁମମାନଙ୍କ ମୁଖରେ ଗୋଲାପ ଅର୍ଥାତ୍ ତୁମ ତୁଣ୍ଡ ସୁତୁଣ୍ଡ ହେଉ, ଏହା ରାଜକୁମାର ରାଜକୁମାରୀ ହେବାର ପରୀକ୍ଷା ଅଟେ। ଜ୍ଞାନ ତ ବହୁତ ସହଜ, ଏବେ ବାବାଙ୍କୁ ସ୍ମରଣ କରିବାକୁ ହେବ ଓ ଭବିଷ୍ୟତ ବର୍ଷାକୁ ମଧ୍ୟ ସ୍ମରଣ କରିବାକୁ ହେବ, ଏହିଥିରେ ହିଁ ମେହନତ ରହିଛି। ବାବାଙ୍କୁ ମନେ ପକାଇଲେ ଅନ୍ତମତି ସୌଗତି ଅର୍ଥାତ୍ ଅନ୍ତିମ ସ୍ଥିତି ଅନୁସାରେ ଗତି ହୋଇଯିବ। ସନ୍ନ୍ୟାସୀମାନେ ଉଦାହରଣ ଦେଇଥାନ୍ତି, କେହି ଜଣେ କହିଲା ମୁଁ ମଇଁଷୀ ଏବଂ ସିଏ ସତକୁ ସତ ସେହିଭଳି ଅନୁଭବ କରିବାକୁ ଲାଗିଲା, ତେବେ ଏସବୁ ଫାଲତୁ କଥା, ଏଠାରେ ତ ଧର୍ମର କଥା ରହିଛି। ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଜ୍ଞାନ ତ ବଡ଼ ସହଜ, କିନ୍ତୁ ଯୋଗ କରିବାରେ ବହୁତ ମେହନତ ରହିଛି। ବାବା କେବେ କେବେ କହିଥାନ୍ତି, ତୁମେ ତ ବେବି ଅର୍ଥାତ୍ ଛୋଟ ପିଲା ଅଟ, ତେବେ ପିଲାମାନଙ୍କର ଅଭିଯୋଗ ଆସୁଛି ଆମେ କଣ ଛୋଟ ପିଲା? ବାବା କହୁଛନ୍ତି, ହଁ, ତୁମେମାନେ ଛୋଟ ପିଲା ଅଟ, ଯଦିଓ ଜ୍ଞାନ ବହୁତ ଭଲ ଜାଣିଛ, ପ୍ରଦର୍ଶନରେ ବହୁତ ଭଲ ସେବା କରୁଛ, ଦିନରାତି ସେବାରେ ଲାଗିଯାଉଛ, ତଥାପି ବି ଛୋଟ ପିଲା ବୋଲି କହିଦେଉଛି। ବାବା କହୁଛନ୍ତି, ଇଏ ବ୍ରହ୍ମା ମଧ୍ୟ ବେବି ଅଟନ୍ତି। ବ୍ରହ୍ମା ବାବା କହୁଛନ୍ତି, ତୁମେମାନେ ମୋଠାରୁ ମଧ୍ୟ ବଡ଼, କାରଣ ଏହାଙ୍କ ଉପରେ ତ ବହୁତ ମାମଲା ଅଛି। କୁହାଯାଏ, ଯାହାଙ୍କ ମୁଣ୍ଡରେ ମାମଲା ତାଙ୍କ ମୁଣ୍ଡ ଉପରେ ସବୁ ପ୍ରକାର ଚିନ୍ତା ରହୁଛି। କେତେ ସମାଚାର ବାବାଙ୍କ ପାଖକୁ ଆସୁଛି, ପୁଣି ସକାଳୁ ଉଠି ଯୋଗ କରିବାକୁ ଚେଷ୍ଟା କରୁଛନ୍ତି, ବର୍ଷା ତ ତାଙ୍କଠାରୁ ହିଁ ପାଇବାକୁ ହେବ, ତେଣୁ ବାବାଙ୍କୁ ମନେ ପକାଇବାକୁ ହେବ। ସବୁ ସନ୍ତାନମାନଙ୍କୁ ମୁଁ ପ୍ରତିଦିନ ବୁଝାଉଛି, ମଧୁର ସନ୍ତାନମାନେ, ତୁମେମାନେ ଯୋଗର ଯାତ୍ରାରେ ବହୁତ କମଜୋର ଅଛ, ଜ୍ଞାନରେ ତ ଭଲ ଅଛ, କିନ୍ତୁ ତୁମେମାନେ ନିଜ ମନକୁ ପଚାର, ମୁଁ ବାବାଙ୍କୁ କେତେ ସମୟ ମନେ ପକାଉଛି? ଆଚ୍ଛା, ଦିନରେ ବହୁତ କାମଧନ୍ଦା ଆଦିରେ ବ୍ୟସ୍ତ ରହୁଛ, ଏମିତି ତ କାମ କରି ମଧ୍ୟ ବାବାଙ୍କୁ ମନେ ପକାଇ ପାରିବ। କଥାରେ ମଧ୍ୟ ଅଛି, ହାତେ କାମ ହୃଦୟ ରାମେ ରାମ, ଅର୍ଥାତ୍ ହାତରେ କାମ କରି ମଧ୍ୟ ବୁଦ୍ଧି ଯୋଗ ବାବାଙ୍କ ଠାରେ ଲାଗି ରହୁ। ଯେପରି ଭକ୍ତି ମାର୍ଗରେ ପୂଜା ଇତ୍ୟାଦି କରିଲା ବେଳେ ମଧ୍ୟ ବୁଦ୍ଧି ଅନ୍ୟ ସବୁ ଆଡ଼କୁ ତ କର୍ମଧନ୍ଦା ଆଦିକୁ ଚାଲି ଯାଇଥାଏ, ଅଥବା ସ୍ତ୍ରୀର ସ୍ୱାମୀ ବିଲାତରେ ରହିଲେ ସେଥିଲେ ତାଙ୍କର ବୁଦ୍ଧି ସେଠାକୁ ଚାଲି ଯାଇଥାଏ। ଯାହା ସହିତ ଅଧିକ ସମ୍ପର୍କ ଥିବ ତା ଆଡ଼କୁ ବୁଦ୍ଧି ଚାଲିଯିବ। ତେଣୁ ଭଲ ଭାବରେ ସେବା କରିଲେ ମଧ୍ୟ ବାବା ବେବି ବୁଦ୍ଧି କହୁଛନ୍ତି। ବହୁତ ସନ୍ତାନ ଲେଖୁଛନ୍ତି, ଆମେ ବାବାଙ୍କୁ ଭୁଲି ଯାଉଛୁ। ଆରେ ବାପାଙ୍କୁ ତ ଛୋଟ ପିଲାମାନେ ମଧ୍ୟ ଭୁଲନ୍ତି ନାହିଁ, ତୁମେ କଣ ଛୋଟ ପିଲାମାନଙ୍କ ଠାରୁ ମଧ୍ୟ ଛୋଟ? ଯେଉଁ ବାବାଙ୍କ ଦ୍ୱାରା ତୁମେମାନେ ରାଜକୁମାର ରାଜକୁମାରୀ ହେଉଛ, ସେ ତୁମର ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି, ତୁମେମାନେ ତାଙ୍କୁ ଭୁଲି ଯାଉଛ? ଯେଉଁ ସନ୍ତାନମାନେ ନିଜର ସମ୍ପୂର୍ଣ୍ଣ ହିସାବ କିତାବ ବାବାଙ୍କ ନିକଟକୁ ପଠାଇ ଦେଉଛନ୍ତି, ବାବା ତାଙ୍କୁ ହିଁ ରାୟ ଦେଉଛନ୍ତି। ପିଲାମାନେ କହିଦେବା ଦରକାର ଯେ ଆମେ ବାବାଙ୍କୁ କିପରି ସ୍ମରଣ କରୁଛୁ, କେତେବେଳେ ସ୍ମରଣ କରୁଛୁ, ପୁଣି ବାବା ରାୟ ଦେବେ, ବାବା ବୁଝିଯିବେ ଯେ ଏହାଙ୍କୁ ଏହି ସେବା କରିବାକୁ ହେବ। ତେଣୁ ସେହି ଅନୁସାରେ ତାଙ୍କୁ କେତେ ସମୟ ମିଳିପାରିବ? ସରକାରୀ ଚାକିରିଆଙ୍କୁ ତ ବହୁତ ଫୁର୍ସତ ମିଳିଥାଏ, କାମ ଟିକେ ହାଲକା ହେଲେ ବାବାଙ୍କୁ ସ୍ମରଣ କରୁଥାଉ, ଚାଲି ବୁଲି ମଧ୍ୟ ବାବାଙ୍କର ସ୍ମୃତିରେ ରୁହ, ବାବା ସମୟ ମଧ୍ୟ ଦେଉଛନ୍ତି। ଆଚ୍ଛା, ରାତିରେ 9ଟା ବେଳେ ଶୋଇଯାଅ, ପୁଣି 2-3ଟା ସମୟରେ ବାବାଙ୍କ ସମ୍ମୁଖରେ ଆସି ଯୋଗରେ ବସିଯାଅ। କିନ୍ତୁ ଏହିଭଳି ବସିବାର ଅଭ୍ୟାସ ବାବା କରାଉ ନାହାନ୍ତି, ସେମାନେ ଚାଲି ବୁଲି ମଧ୍ୟ ମନେ ପକାଇ ପାରିବ। ଏଠାରେ ପିଲାମାନଙ୍କୁ ବହୁତ ଫୁର୍ସତ ମିଳୁଛି, ଆଗରୁ ତୁମେ ଏକାନ୍ତରେ ପାହାଡ଼ ଉପରେ ଯାଇ ବସୁଥିଲ, ବାବାଙ୍କୁ ତ ନିଶ୍ଚୟ ସ୍ମରଣ କରିବାକୁ ହେବ, ନଚେତ ବିକର୍ମ ବିନାଶ କିପରି ହେବ? ବାବାଙ୍କୁ ମନେ ପକାଇ ପାରୁନାହଁ ତେବେ ଛୋଟ ପିଲାଠାରୁ ବି ବଳି କୁହାଯିବ ନା? ତେବେ ଏସବୁ କିଛି ସମସ୍ତ ଆଧାର ହେଲା ଯୋଗ। ପତିତ ପାବନ ବାବାଙ୍କୁ ମନେ ପକାଇବାରେ ହିଁ ମେହନତ କରିବାକୁ ପଡ଼ିଥାଏ। ଜ୍ଞାନ ତ ବହୁତ ସହଜ, ତୁମେମାନେ ଏକଥା ମଧ୍ୟ ଜାଣିଛ, ଏଠାକୁ ଆସି ସେହିମାନେ ବୁଝିବେ ଯେଉଁମାନେ କଳ୍ପ ପୂର୍ବରୁ ଆସିଥିବେ। ପିଲାମାନଙ୍କୁ ନିର୍ଦ୍ଦେଶ ମିଳି ଚାଲିଛି, ତେବେ ତୁମମାନଙ୍କୁ ଏହି ଚେଷ୍ଟା କରିବାକୁ ହେବ ଯେ ଆମେ ତମ ପ୍ରଧାନରୁ ସତପ୍ରଧାନ କିପରି ହେବୁ। ବାବାଙ୍କ ସ୍ମୃତି ବିନା ଅନ୍ୟ କୌଣସି ଉପାୟ ନାହିଁ। ତୁମେମାନେ ବାବାଙ୍କୁ ଜଣାଇ ପାରିବ, ବାବା ମୋର ଏହି ଧନ୍ଦା ରହିଥିବା କାରଣରୁ ଅଥବା ଏହି କାର୍ଯ୍ୟ ରହିଥିବା କାରଣରୁ ମୁଁ ଯୋଗ କରିପାରୁ ନାହିଁ, ତେବେ ବାବା ତୁରନ୍ତ ରାୟ ଦେବେ, ଏପରି ନୁହେଁ, ଏପରି କର। ତୁମେ ଯୋଗବଳ ଉପରେ ହିଁ ସବୁକିଛି ନିର୍ଭର କରୁଛି। ଭଲ ଭଲ ସନ୍ତାନମାନେ ବହୁତ ଭଲ ଜ୍ଞାନ ତ ଦେଉଛନ୍ତି, କାହାକୁ ଖୁସି ବି କରିଦେଉଛନ୍ତି, କିନ୍ତୁ ଯୋଗବଳ ନାହିଁ। ତୁମକୁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ, ଏ କଥା ବୁଝିଥିଲେ ମଧ୍ୟ ପୁଣି ଭୁଲି ଯାଉଛନ୍ତି, ଏଥିରେ ତ ମେହନତ ରହିଛି। ଯେତେବେଳେ ଅଭ୍ୟାସ ହୋଇଯିବ ସେତେବେଳେ ଉଡ଼ାଜାହାଜ ଅଥବା ଟ୍ରେନ୍ରେ ବସିଥିଲେ ମଧ୍ୟ ନିଜର ଅଭ୍ୟାସ ଜାରି ରହିବ, ଆନ୍ତରିକ ଖୁସି ରହିବ ଯେ ମୁଁ ବାବାଙ୍କ ଦ୍ୱାରା ଭବିଷ୍ୟତରେ ରାଜକୁମାର ବା ରାଜକୁମାରୀ ହେବାକୁ ଯାଉଛି। ସକାଳୁ ଉଠି ଏହିପରି ବାବାଙ୍କର ସ୍ମୃତିରେ ବସିଯାଅ, ଯଦି ଥକି ଯାଉଛ ତେବେ ବାବାଙ୍କ ସ୍ମୃତିରେ ଶୋଇଯାଅ। ବାବା ଅନେକ ପ୍ରକାରର ଉପାୟମାନ ବତାଉଛନ୍ତି, ଯଦି ଚାଲିବା ବୁଲିବା ସମୟରେ ବାବାଙ୍କୁ ସ୍ମରଣ କରିପାରୁନାହଁ ତେବେ ବାବା କହିବେ, ଆଚ୍ଛା ଯଦି ରାତ୍ରିକୁ ନିଷ୍ଠାରେ ବସିଯିବ ତେବେ ତୁମର କିଛି ଜମା ହୋଇଯିବ। କିନ୍ତୁ ଏହିଭଳି ଜବରଦସ୍ତି ଗୋଟିଏ ଜାଗାରେ ବସିଯିବା ତ ହଠଯୋଗ ହୋଇଯାଉଛି, ତୁମର ତ ହେଉଛି ସହଜ ମାର୍ଗ। ଆଚ୍ଛା, ରୁଟି ଖାଉଛ, ବାବାଙ୍କୁ ମନେ ପକାଅ, ମୁଁ ବାବାଙ୍କ ଦ୍ୱାରା ବିଶ୍ୱର ମାଲିକ ହେବାକୁ ଯାଉଛି। ଏହିପରି ନିଜେ ନିଜ ସହିତ କଥାବାର୍ତ୍ତା କରିଚାଲ, ମୁଁ ଏହି ପାଠ ପଢା ଦ୍ୱାରା ଏହିପରି ହେବାକୁ ଯାଉଛି। ପାଠ ପଢା ଉପରେ ପୁରା ଧ୍ୟାନ ଦେବାକୁ ହେବ, ତୁମର ପାଠ ପଢାର ବିଷୟ ହିଁ ଅଳ୍ପ ରହିଛି। ବାବା କେତେ ଅଳ୍ପ ବୁଝାଉଛନ୍ତି, କୌଣସି କଥା ବୁଝି ନ ପାରିଲେ ବାବାଙ୍କୁ ପଚାର, ନିଜକୁ ଆତ୍ମା ଭାବିବାକୁ ହେବ। ଏହି ଶରୀର ତ ପାଞ୍ଚ ଭୂତ ଅର୍ଥାତ୍ ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି, ମୁଁ ଶରୀର ଅଟେ ଏପରି କହିବା ଅର୍ଥାତ୍ ନିଜକୁ ଭୂତ ଭାବିବା, ଏହା ହେଲା ହିଁ ଆସୁରୀ ଦୁନିଆ, ତାହା ହେଲା ଦୈବ ଦୁନିଆ। ଏଠାରେ ସମସ୍ତେ ହେଲେ ଦେହ ଅଭିମାନୀ, ନିଜର ଆତ୍ମାକୁ କେହି ହେଲେ ଜାଣିନାହାନ୍ତି। ଭୁଲ ଏବଂ ଠିକ୍ ତ ହୋଇଥାଏ ନା, ଆତ୍ମା ଅବିନାଶୀ ଏ କଥା ବୁଝିବା ଠିକ୍, ନିଜକୁ ବିନାଶୀ ଶରୀର ବୋଲି ଭାବିବା ଭୁଲ। ସମସ୍ତଙ୍କ ଠାରେ ଦେହର ଅହଙ୍କାର ବହୁତ ରହିଛି, ଏବେ ବାବା କହୁଛନ୍ତି ଏହି ଦେହକୁ ଭୁଲି ଆତ୍ମ ଅଭିମାନୀ ହୁଅ, ଏଥିରେ ହିଁ ମେହନତ ରହିଛି। ତୁମେମାନେ 84 ଜନ୍ମ ନେଉଛ, ଏବେ ଘରକୁ ଫେରିଯିବାକୁ ହେବ। ଏ କଥା ତୁମମାନଙ୍କୁ ହିଁ ସହଜ ଲାଗୁଛି, କାରଣ ତୁମେମାନେ ହିଁ 84 ଜନ୍ମ ନେଉଛ। ସୂର୍ଯ୍ୟବଂଶୀ ଦେବତା ଧର୍ମାବଲମ୍ବୀମାନେ 84 ଜନ୍ମ ନେଇଥାନ୍ତି। ଏହି କଥା ଠିକ୍ ଭାବରେ ଲେଖିବାକୁ ହେବ। ପିଲାମାନେ ପାଠ ପଢୁଛନ୍ତି, ସମୟ ଅନୁସାରେ ଏହି ପାଠପଢାରେ ସଂଶୋଧନ ହୋଇଚାଲିଛି। ଲୌକିକ ପାଠପଢାରେ ମଧ୍ୟ କ୍ରମାନ୍ୱୟରେ ରହିଥାନ୍ତି। କମ୍ ପାଠ ପଢିଲେ ପଇସା କମ୍ ମିଳିବ। ଏବେ ତୁମେ ସନ୍ତାନମାନେ ସତ୍ୟ ସତ୍ୟ ନରରୁ ନାରାୟଣ ହେବାର ଅମର କଥା ଶୁଣିବା ପାଇଁ ବାବାଙ୍କ ପାଖକୁ ଆସିଛ। ଏହି ମୃତ୍ୟୁ ଲୋକ ଏବେ ଶେଷ ହୋଇଯିବ। ଆମ ସମସ୍ତଙ୍କୁ ଅମର ଲୋକକୁ ଯିବାକୁ ହେବ। ଏବେ ତୁମ ସନ୍ତାନମାନଙ୍କର ଏହି ଚିନ୍ତା ଲାଗି ରହିବା ଉଚିତ ଯେ ଆମକୁ ତମ ପ୍ରଧାନରୁ ସତପ୍ରଧାନ, ପତିତରୁ ପାବନ ହେବାକୁ ପଡ଼ିବ। ପତିତ ପାବନ ବାବା ସମସ୍ତ ସନ୍ତାନମାନଙ୍କୁ କେବଳ ଗୋଟିଏ ହିଁ ଉପାୟ ବତାଉଛନ୍ତି। କେବଳ କହୁଛନ୍ତି, ବାବାଙ୍କୁ ମନେ ପକାଅ, ଚାଟ୍ ରଖ, ତେବେ ତୁମକୁ ବହୁତ ଖୁସି ମିଳିବ। ଏବେ ତୁମ ପାଖରେ ଜ୍ଞାନ ଅଛି। ସାରା ଦୁନିଆ ତ ଘୋର ଅନ୍ଧକାରରେ ରହିଛି, ତୁମମାନଙ୍କୁ ଏବେ ଜ୍ଞାନର ଆଲୋକ ମିଳିଛି। ତେଣୁ ତୁମେମାନେ ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ। ଏପରି ବହୁତ ମନୁଷ୍ୟ ଅଛନ୍ତି ଯିଏକି କହୁଛନ୍ତି, ଜ୍ଞାନ ତ ସବୁଆଡ଼େ ମିଳୁଛି, ଏହା କୌଣସି ନୂଆ କଥା ନୁହେଁ। ଆରେ, ଏହି ଜ୍ଞାନ କାହାକୁ ବି ମିଳୁନାହିଁ। ଯଦି ବି ସେଠାରେ ଅର୍ଥାତ୍ ଅନ୍ୟ ସତ୍ସଙ୍ଗମାନଙ୍କରେ ଜ୍ଞାନ ମିଳୁଛି, ତଥାପି ମଧ୍ୟ କିଛି କରୁନାହାନ୍ତି। ନରରୁ ନାରାୟଣ ହେବାର ପୁରୁଷାର୍ଥ କେହି କରୁଛନ୍ତି? କିଛି ବି ନାହିଁ। ତେଣୁ ବାବା ପିଲାମାନଙ୍କୁ କହୁଛନ୍ତି, ସକାଳର ସମୟ ବହୁତ ଭଲ, ଯେଉଁ ସମୟରେ ବହୁତ ମଜା ଲାଗିଥାଏ, ସାରା ଦୁନିଆ ଶାନ୍ତ ହୋଇଯାଇଥାଏ, ତେଣୁ ସେ ସମୟର ବାୟୁମଣ୍ଡଳ ବହୁତ ଭଲ ରହିଥାଏ। ରାତ୍ରି 10-12 ପର୍ଯ୍ୟନ୍ତ ସବୁଠାରୁ ଖରାପ ବାୟୁମଣ୍ଡଳ ରହିଥାଏ, ସେଥିପାଇଁ ସକାଳର ସମୟ ବହୁତ ଭଲ। ରାତିରେ ଜଲ୍ଦି ଶୋଇଯାଅ, ପୁଣି 2-3 ସମୟରେ ଉଠିଯାଅ, ଆରାମରେ ବାବାଙ୍କ ସମ୍ମୁଖରେ ବସ, ବାବାଙ୍କ ସହିତ କଥାବାର୍ତ୍ତା ହୁଅ, ବିଶ୍ୱର ଇତିହାସ ଭୂଗୋଳକୁ ମନେ ପକାଅ। ସେ ବାବା କହୁଛନ୍ତି, ରଚୟିତା ଏବଂ ରଚନାର ଜ୍ଞାନ ମୋ ପାଖରେ ଅଛି ନା, ତେଣୁ ମୁଁ ତୁମମାନଙ୍କୁ ଶିକ୍ଷକ ହୋଇ ସେହି ଶିକ୍ଷା ଦେଉଛି। ତୁମେ ଆତ୍ମାମାନେ ବାବାଙ୍କୁ ସ୍ମରଣ କରି ଚାଲିଛ। ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ, ତେବେ ଯୋଗ କାହା ସହିତ? ଏ କଥା ମଧ୍ୟ ଲେଖିବାକୁ ହେବ। ଆତ୍ମାର ପରମାତ୍ମାଙ୍କ ସହିତ ଯୋଗ ଅର୍ଥାତ୍ ୟାଦ ରହିଛି। ତୁମେମାନେ ଏବେ ଜାଣୁଛ ଯେ ଆମେ ଅଲରାଉଣ୍ଡର ଅଟୁ, ପୁରା 84 ଜନ୍ମ ନେଉଛୁ। ଏଠାକୁ କେବଳ ବ୍ରାହ୍ମଣ କୂଳର ଆତ୍ମାମାନେ ହିଁ ଆସିବେ। ଆତ୍ମାମାନେ ସମସ୍ତେ ବ୍ରାହ୍ମଣ, ଏବେ ଆମେ ଦେବତା ହେବାକୁ ଯାଉଛୁ। ସରସ୍ୱତୀ ମଧ୍ୟ କନ୍ୟା ଅଟନ୍ତି ନା? ମୁଁ ବୁଢା ହେଲେ ମଧ୍ୟ ମୋତେ ବହୁତ ଖୁସି ଲାଗୁଛି। ଏବେ ମୁଁ ଶରୀର ତ୍ୟାଗ କରି ସେଠାରେ ଯାଇ ରାଜା ଘରେ ଜନ୍ମ ନେବି। ମୁଁ ଏବେ ପାଠ ପଢୁଛି, ଭବିଷ୍ୟତରେ ସୁନା ଚାମଚରେ ଭୋଜନ କରିବି, ଅର୍ଥାତ୍ ରାଜା ଘରେ ଜନ୍ମ ନେବି। ତୁମେ ସମସ୍ତଙ୍କର ମଧ୍ୟ ଏହା ହିଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ, ତେବେ କାହିଁକି ଖୁସି ନ ହେବ? ମନୁଷ୍ୟମାନେ ଯାହା ବି କୁହନ୍ତି, କିନ୍ତୁ ତୁମର ଖୁସି କାହିଁକି ହଜିଯାଉଛି? ବାବାଙ୍କୁ ମନେ ନ ପକାଇଲେ ନରରୁ ନାରାୟଣ କିପରି ହେବ? ଶ୍ରେଷ୍ଠ ହେବାକୁ ପଡ଼ିବ ନା? ତେଣୁ ସେହିପରି ପୁରୁଷାର୍ଥ କରି ଦେଖାଅ। ଦ୍ୱନ୍ଦ୍ୱରେ କାହିଁକି ପଡୁଛ? ନିରାଶ କାହିଁକି ହେଉଛ କି ସମସ୍ତେ କ'ଣ ରାଜା ହେବେ? ଏହି ଖ୍ୟାଲ ଆସିଲା ଅର୍ଥାତ୍ ଫେଲ୍ ହେଲ। ସ୍କୁଲରେ ବାରିଷ୍ଟରୀ, ଇଞ୍ଜିନିୟରିଂ ଆଦି ପଢ଼ିଥାନ୍ତି, ତେବେ ଏପରି କ'ଣ କୁହାଯିବ ସମସ୍ତେ କ'ଣ ବାରିଷ୍ଟରୀ ହେବେ? ଯଦି ନ ପଢ଼ିବେ ତେବେ ଫେଲ୍ ହୋଇଯିବେ। ସମ୍ପୂର୍ଣ୍ଣ ମାଳା ହେଲା 16108ର। ସତ୍ୟଯୁଗରେ ପ୍ରଥମେ ପ୍ରଥମେ କିଏ ଆସିବେ? ଯିଏ ଯେବେ ପୁରୁଷାର୍ଥ କରିବେ। ଜଣେ ଅନ୍ୟ ଜଣଙ୍କଠାରୁ ତୀବ୍ର ପୁରୁଷାର୍ଥ କରୁଛନ୍ତି ନା? ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଅଛି। ଏବେ ଆମେମାନେ ଏହି ପୁରୁଣା ଶରୀରକୁ ତ୍ୟାଗ କରି ଘରକୁ ଫେରିଯିବୁ। ଏହି କଥା ମନେ ରହିଲେ ମଧ୍ୟ ପୁରୁଷାର୍ଥ ତୀବ୍ର ହୋଇଯିବ। ତୁମ ସନ୍ତାନମାନଙ୍କର ବୁଦ୍ଧିରେ ରହିବା ଉଚିତ ଯେ ସମସ୍ତଙ୍କର ମୁକ୍ତି ଜୀବନ୍ମୁକ୍ତି ଦାତା ଏକମାତ୍ର ବାବା ହିଁ ଅଟନ୍ତି। ଆଜି ଦୁନିଆରେ ଏତେ କୋଟି ମନୁଷ୍ୟ ଅଛନ୍ତି, ସେଠାରେ ତୁମେମାନେ କେବଳ 9 ଲକ୍ଷ ରହିବ, ତାହା ପୁଣି ପ୍ରାୟତଃ କୁହାଯାଉଛି। ସତ୍ୟଯୁଗରେ ଆଉ କେତେ ସଂଖ୍ୟା ହେବେ? ରାଜତ୍ୱ ପାଇଁ କିଛି ତ ଲୋକ ଦରକାର ନା? ଏବେ ରାଜତ୍ୱ ସ୍ଥାପନ ହେଉଛି। ବୁଦ୍ଧି କହୁଛି ସତ୍ୟଯୁଗରେ ବହୁତ ସୁନ୍ଦର ଛୋଟ ବୃକ୍ଷ ହେବ, ନାମ ହିଁ ହେଉଛି ସ୍ୱର୍ଗ, ପାରାଡାଇସ୍। ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଚକ୍ର ଘୁରି ଚାଲିଛି। ଏହି ଚକ୍ର ସର୍ବଦା ଘୁରି ଚାଲିଲେ ମଧ୍ୟ ବହୁତ ଭଲ। ଏହି କାଶ ଆଦି ହେବା ମଧ୍ୟ କର୍ମଭୋଗ ଅଟେ, ଏହା ପୁରୁଣା ଜୋତା ଅଟେ, ନୂଆ ତ ଏଠାରେ ମିଳିବାର ନାହିଁ। ମୁଁ ପୁନର୍ଜନ୍ମ ତ ନେଉନାହିଁ, ତା ନା କୌଣସି ଗର୍ଭରୁ ଯାଉଛି। ମୁଁ ତ ସାଧାରଣ ଶରୀରରେ ପ୍ରବେଶ କରୁଛି। ଏବେ ତୁମମାନଙ୍କର ଏହା ବାନପ୍ରସ୍ଥ ଅବସ୍ଥା ଅଟେ। ଏବେ ତୁମମାନଙ୍କୁ ବାଣୀରୁ ଉର୍ଦ୍ଧ୍ୱ ଶାନ୍ତିଧାମକୁ ଯିବାକୁ ହେବ। ଯେପରି ରାତି ପରେ ଦିନ, ଦିନ ପରେ ରାତି ନିଶ୍ଚିନ୍ତ ହେଉଛି, ସେହିପରି ପୁରୁଣା ଦୁନିଆର ବିନାଶ ମଧ୍ୟ ନିଶ୍ଚିନ୍ତ ହେବ। ଏହି ସଙ୍ଗମ ଯୁଗ ପୂରା ହୋଇ ପୁଣି ସତ୍ୟଯୁଗ ନିଶ୍ଚୟ ଆସିବ। ତେଣୁ ପିଲାମାନଙ୍କୁ ଯୋଗର ଯାତ୍ରା ଉପରେ ବହୁତ ଧ୍ୟାନ ଦେବାକୁ ହେବ, ଯାହାକି ଏବେ ବହୁତ କମ୍ ଅଛି। ସେଥିପାଇଁ ବାବା ତୁମମାନଙ୍କୁ ବେବି ଅର୍ଥାତ୍ ଛୋଟ ପିଲା ବୋଲି କହୁଛନ୍ତି। ପିଲାଳିଆମି ଦେଖାଉଛନ୍ତି, କହୁଛନ୍ତି ବାବାଙ୍କୁ ସ୍ମରଣ କରିପାରୁନାହୁଁ, ତେଣୁ ବେବି କୁହାଯିବ ନା। ତୁମେମାନେ ଛୋଟ ବେବି ଅଟ, ସେଥିପାଇଁ ବାବାଙ୍କୁ ଭୁଲି ଯାଉଛ। ଅତି ମିଠା ବାବା, ଶିକ୍ଷକ, ଗୁରୁ, ଅଧାକଳ୍ପର ପ୍ରାଣର ପ୍ରିୟ ବାବାଙ୍କୁ ଭୁଲି ଯାଉଛ। ଅଧାକଳ୍ପ ହେବ ଦୁଃଖ ସମୟରେ ତୁମେମାନେ ତାଙ୍କୁ ମନେ ପକାଇ ପକାଇ ଆସିଛ। ହେ ଭଗବାନ, ଏଇ କଥା ଆତ୍ମା ଶରୀର ଦ୍ୱାରା କହୁଛି ନା। ଏବେ ମୁଁ ଆସିଛି, ତେଣୁ ମୋତେ ଭଲ ଭାବରେ ମନେ ପକାଅ, ଅନେକଙ୍କୁ ରାସ୍ତା ବତାଅ। ଆଗକୁ ଗଲେ ବହୁତ ବୃଦ୍ଧି ହୋଇଚାଲିବ, ଧର୍ମର ବୃଦ୍ଧି ତ ହେଉଛି ନା। ଅରବିନ୍ଦ ଘୋଷଙ୍କର ଉଦାହରଣ ରହିଛି ନା, ଆଜି ତାଙ୍କର କେତେ ସେଣ୍ଟର ମାନେ କେନ୍ଦ୍ର ରହିଛି। ଏବେ ତୁମେ ଜାଣୁଛ ସେ ସବୁ ହେଲା ଭକ୍ତି ମାର୍ଗ। ଏବେ ତୁମକୁ ଜ୍ଞାନ ମିଳୁଛି, ଏହା ପୁରୁଷୋତ୍ତମ ହେବାର ଜ୍ଞାନ ଅଟେ। ତୁମେମାନେ ମନୁଷ୍ୟରୁ ଦେବତା ହେବାକୁ ଯାଉଛ। ବାବା ଆସି ସବୁ ବିକାର ଯୁକ୍ତ କପଡ଼ାକୁ ସଫା କରୁଛନ୍ତି, ତେଣୁ ତାଙ୍କର ହିଁ ମହିମା ରହିଛି। ତେବେ ମୁଖ୍ୟ କଥା ହେଲା ଯୋଗ। ଜ୍ଞାନ ତ ବହୁତ ସହଜ, ନିଜେ ମୋରଲି ପଢ଼ି ଅନ୍ୟମାନଙ୍କୁ ଶୁଣାଅ, ବାବାଙ୍କୁ ସ୍ମରଣ କରି ଚାଲ। ବାବାଙ୍କୁ ଯେତେ ମନେ ପକାଇବ ଆତ୍ମା ପବିତ୍ର ହୋଇଯିବ, ଆତ୍ମାରେ ପେଟ୍ରୋଲ ଅର୍ଥାତ୍ ଶକ୍ତି ଭରି ଚାଲିବ, ତାପରେ ଆତ୍ମା ଧାଇଁବ ନିଜ ଘରକୁ। ଏହାକୁ ସେ ବାବାଙ୍କର ବରଯାତ୍ରୀ କୁହ ବା ସନ୍ତାନ କୁହ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ କାମ ଚିତାରୁ ଓହ୍ଲାଇ ଏବେ ଯୋଗ ଚିତା ଉପରେ ବସାଉଛି। ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଜ୍ଞାନ ଦ୍ୱାରା ସମ୍ପତ୍ତି ମିଳୁଛି। ଆଚ୍ଛା, ମିଠା ମିଠା ଶିଖିଲାଧ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର, ନିଜର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଖୁସିରେ ରହିବାକୁ ହେବ। କେବେ ବି ନିରାଶ ହେବା ଉଚିତ ନୁହେଁ। ଏଭଳି ବିଚାର କେବେ ବି ନ ଆସୁ କି ସମସ୍ତେ କ'ଣ ରାଜା ହେବେ, ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ହେବ। ଦୁଇ ନମ୍ବର, ପରମପ୍ରିୟ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ, ଏଥିରେ ଛୋଟ ପିଲା ହେବା ଉଚିତ ନୁହେଁ। ଯୋଗ କରିବା ପାଇଁ ସକାଳର ସମୟ ବହୁତ ଭଲ, ଆରାମରେ ଶାନ୍ତିରେ ବସି ବାବାଙ୍କୁ ମନେ ପକାଅ। ବରଦାନ, ଯଜ୍ଞ ସେବା ଦ୍ୱାରା ସର୍ବପ୍ରାପ୍ତି ରୂପେ ପ୍ରସାଦ ପ୍ରାପ୍ତ କରୁଥିବା ଅଲରାଉଣ୍ଡ ସେବାଧାରୀ ହୁଅ। ସଙ୍ଗମ ଯୁଗରେ ଅଲରାଉଣ୍ଡ ସେବା ଅର୍ଥାତ୍ ସବୁ ପ୍ରକାରର ସେବା ସୁଯୋଗ ମିଳିବା, ଏହା ମଧ୍ୟ ଡ୍ରାମାରେ ଏକ ଲିଫ୍ଟ ଭଳି ଅଟେ। ଯେଉଁମାନେ ସ୍ନେହର ସହିତ ଯଜ୍ଞର ସବୁ ପ୍ରକାରର ସେବା କରିଥାନ୍ତି, ସେମାନଙ୍କୁ ସର୍ବପ୍ରାପ୍ତି ରୂପେ ପ୍ରସାଦ ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ। ସେମାନେ ସର୍ବଦା ନିର୍ବିଘ୍ନ ରହିଥାନ୍ତି, ଗୋଟିଏ ଥର ସେବା କରି ହଜାର ଥର ସେବାର ଫଳ ପ୍ରାପ୍ତ କରିଥାନ୍ତି। ତେଣୁ ସର୍ବଦା ସ୍ଥୂଳ ଏବଂ ସୂକ୍ଷ୍ମ ଲଙ୍ଗର ଲାଗି ରହିଥାଉ, ଅର୍ଥାତ୍ ସ୍ଥୂଳରେ ହେଉ ବା ସୂକ୍ଷ୍ମରେ ହେଉ କିଛି ନା କିଛି ଦେଉଥାଉ। କାହାକୁ ବି ସନ୍ତୁଷ୍ଟ କରିବା ଏହା ସବୁଠାରୁ ବଡ଼ ସେବା ଅଟେ। ଅତିଥି ସତ୍କାର କରିବା ମଧ୍ୟ ବହୁତ ବଡ଼ ଭାଗ୍ୟ ଅଟେ। ସ୍ଲୋଗାନ, ସଦା ସର୍ବଦା ଯଦି ନିଜର ସ୍ୱମାନରେ ସ୍ଥିତ ରହିବ, ତେବେ ଅନେକ ପ୍ରକାର ଅଭିମାନ ସ୍ୱତଃ ହିଁ ସମାପ୍ତ ହୋଇଯିବ। ଅବ୍ୟକ୍ତି ସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଯେପରି ଦୁନିଆରେ ରାଜକୀୟ ଆତ୍ମାମାନେ କେବେ ବି ଛୋଟ ଛୋଟ କଥାରେ ବା ଛୋଟ ଛୋଟ ଜିନିଷରେ ନିଜର ବୁଦ୍ଧିକୁ ବା ସମୟକୁ ଲଗାନ୍ତି ନାହିଁ, ଦେଖୁଥିଲେ ମଧ୍ୟ ଦେଖନ୍ତି ନାହିଁ, ଶୁଣୁଥିଲେ ମଧ୍ୟ ଶୁଣନ୍ତି ନାହିଁ, ସେହିପରି ତୁମେ ଆତ୍ମିକ ରାଜକୀୟ ଆତ୍ମାମାନେ କୌଣସି ବି ଆତ୍ମାର ଛୋଟ ଛୋଟ କଥାରେ, ଯାହାକି ରାଜକୀୟ ନୁହେଁ ଅର୍ଥାତ୍ ମୂଲ୍ୟବାନ ନୁହେଁ, ସେଥିରେ ନିଜର ବୁଦ୍ଧି ବା ସମୟ ଲଗାଇ ପାରିବ ନାହିଁ। ଏବଂ ଆତ୍ମିକ ରାଜକୀୟ ଆତ୍ମାମାନଙ୍କର ମୁଖରୁ କେବେ ବି ବ୍ୟର୍ଥ ବା ସାଧାରଣ ବାଣୀ ମଧ୍ୟ ବାହାରି ପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି।